ମୋର ନାଁ ସେବତୀ ରାଉତ, ମୁଁ 66 ନମ୍ବର ଆଡେ ଶୁକ ବିହାରରେ ରହୁଛି। ମୋ ଘର ଆଗରେ ଆଗରୁ ଡ୍ରେନ ପାଣି ଜମା ହେଇକିରି ମତେ ବହୁତ ଆମେ ବହୁତ ହଇରାଣ ହଉଥିଲୁ ଆଉ ଡ୍ରେନ ପାଣି ସବୁ ଘର ଭିତରେ ପଶୁଥିଲା। ଏବେ ଡ୍ରେନ ଗୁରା ସଫା କରିଦେଇଛନ୍ତି ଆଉ ଆମ ଘର ଭିତରେ ବର୍ଷା ହେଲା ଆଉ ପାଣି ବି ପଶୁନି। ଆଉ ଗୋଟେ କଥା ହେଲା, ଆମର ଠିକ ସେ ପାଣି ଆସୁନି। ଗୋଟେ ଥର ପାଣି ଆସୁଛି ଯୋଉଟା କି ଆମ ପାଇଁ ସଫିସିଏଣ୍ଟ ନୁହଁ। ଯଦି ବି ଆପଣ ଗୋଟେ ଟାଇମ ପାଣି ଛାଡୁଛନ୍ତି ଆଉ ଅଧଘଣ୍ଟା 45 ମିନିଟ ଅଧିକ ଛାଡନ୍ତୁ। ଅଧିକ ଛାଡିଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହବୁ। ଧନ୍ୟବାଦ।